ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସକଳର ଦୁଃଖ, ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସକଳର ଦୁଃଖ, ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ। ପ୍ରେମକୁ ନୀତି ସ୍ମରୁଥିଲେ ସେହି ଦେବ ମନେ ଶାନ୍ତି, କୃଷର ନାମକୁ ନୀତି ଘୋଷୁଥିଲେ ଲବିବ ଜୀବନେ ମୁକ୍ତି। କୃଷିୟ ପ୍ରେମକୁ ନୀତି ସ୍ମରୁଥିଲେ ସେହି ଦେବ ମନେ ଶାନ୍ତି, କୃଷର ନାମକୁ ନୀତି ଘୋଷୁଥିଲେ ଲଭିବ ଜୀବନେ ମୁକ୍ତି। କୃଷ ହେଉ ପୁଣି ଆଶାର ଆଲୋକ, କୃଷ ହେଉ ପୁଣି ଆଶାର ଆଲୋକ, ଭାଙ୍ଗି ପାପ ଦୁଃଖ ବନ୍ଧନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସକଳର ଦୁଃଖ, ପାପ ତିମିରା ଛନ୍ନ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ଅନୁରୋଧ ରକ୍ଷା କରି ଆମେ ଏକ ଉପାଦେୟ ପୁସ୍ତକ ଆପଣଙ୍କ ନିକଟକୁ ପଠାଇଛୁ, ତାହା ବୋଧହୁଏ ଆପଣଙ୍କର ହସ୍ତଗତ ହୋଇସାରିଥିବ, ତେଣୁ ତାହା ଅଧ୍ୟୟନ କରନ୍ତୁ। ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ପତ୍ର ମାଧ୍ୟମରେ ତାହା ଆମ ନିକଟକୁ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ମାତ୍ର ଆପଣ ମଧ୍ୟ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ, ତାହେଲେ ଆପଣ ଆପଣଙ୍କ ଜୀବନରେ ପ୍ରଭୁଙ୍କର ଅନେକ ଅଲୌକିକ କାର୍ଯ୍ୟମାନ ଲକ୍ଷ୍ୟ କରିବାକୁ ପାରିବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ବର୍ତ୍ତମାନ ଆମେ ତୁମର ବାକ୍ୟ ଅଧ୍ୟୟନ କରିବା ପାଇଁ ଯାଉଅଛୁ, ମାତ୍ର ପ୍ରଭୁ ଆମମାନେ ଅଯୋଗ୍ୟ ଅପଦାର୍ଥ ମନୁଷ୍ୟ, ଆମମାନଙ୍କର ସେ ପ୍ରକାର କୌଣସି ଜ୍ଞାନ ନାହିଁ। ମାତ୍ର ପ୍ରଭୁ ନିବେଦନ ପ୍ରାର୍ଥନା କରୁଅଛୁ, ତୁମର ସ୍ୱର୍ଗୀୟ ଜ୍ଞାନ ତୁମେ ଆମମାନଙ୍କୁ ଦିଅ, ତୁମର ପବିତ୍ର ଆତ୍ମାଙ୍କର ସହାୟତା ତୁମେ ଆମମାନଙ୍କୁ ଦାନ କର, ଯେପରି ଆମେ ତୁମ ବାକ୍ୟର ଗଭୀର ମର୍ମକୁ ବୁଝିବାକୁ ପାରିବୁ, ଆଉ ସେ ବାକ୍ୟ ଅନୁଯାୟୀ ଯେପରି ପ୍ରଭୁ ନିଜ ନିଜର ଜୀବନକୁ ତୁମଠାରେ ସମର୍ପଣ କରି ଜୀବନରେ ବାସ୍ତବ ଶାନ୍ତି, ଆନନ୍ଦ ଓ ତୃପ୍ତିକୁ ଉପଲବ୍ଧି କରିବାକୁ ପାରିବୁ, ପରିତ୍ରାଣର ଆନନ୍ଦକୁ ଉପଲବ୍ଧି କରିବାକୁ ପାରିବୁ, ଏହି ଅନୁଗ୍ରହ ତୁମେ ଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନୋବାଞ୍ଛା ପ୍ରଭୁ ତୁମର ଇଚ୍ଛା ମତେ ତୁମେ ପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସିଫନୀୟ ପୁସ୍ତକର ପ୍ରଥମ ପର୍ବର ପ୍ରଥମ ପଦରୁ ଆରମ୍ଭ କରି ସାତ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣ ଗତଥର ସିଫନୀୟ ପୁସ୍ତକ ସମ୍ବନ୍ଧରେ ଉପକ୍ରମଣିକା ଶୁଣିଥିଲେ। ଏହି ଉପକ୍ରମଣିକାରେ ପୁସ୍ତକର କେବଳ ଲେଖକ, ଲେଖାଯିବାର ସମୟ ଓ ପୁସ୍ତକ ସହ ଜଡ଼ିତ ଥିବା କେତେକ ତଥ୍ୟ ଆଲୋଚନା କରାଯାଇନଥିଲା, ବରଂ ପୁସ୍ତକର ବିଷୟବସ୍ତୁକୁ ପ୍ରାଞ୍ଜଳ ଭାବରେ ଆଲୋଚନା କରାଯାଇଥିଲା। ଏହାର ବିଷୟବସ୍ତୁ ଏତେ ସ୍ୱତନ୍ତ୍ର ଯେ ଅନ୍ୟ ପୁସ୍ତକ ସହ ଏହା କେବେ ତୁଳନା କରାଯାଇନପାରେ। ସିଫନୀୟ ଈଶ୍ୱରଙ୍କ ଅନାବିଳ ପ୍ରେମ ପରିପ୍ରକାଶ କରିଅଛନ୍ତି। ଯଦିଚ ବାଇବଲର ସମସ୍ତ ପୁସ୍ତକ ଈଶ୍ୱରଙ୍କ ପ୍ରେମ ପ୍ରକାଶ କରିଛନ୍ତି, ତଥାପି ସିଫନୀୟ ଈଶ୍ୱରଙ୍କ ପ୍ରେମକୁ ସ୍ୱତନ୍ତ୍ର ଢଙ୍ଗରେ ପ୍ରକାଶ କରିବାର ଏକ ନୂଆ ଉଦାହରଣ ଦେଇଅଛନ୍ତି। ଅନ୍ୟ ପୁସ୍ତକର ଲେଖକମାନେ ଈଶ୍ୱରଙ୍କ ପ୍ରେମର ଆଲୋକ ପାର୍ଶ୍ୱ ଦେଖାଇ ପ୍ରେମକୁ ଏକ ସହଜ ଓ ସୁଗମ କରିଥିବା ବେଳେ ସିଫନୀୟ ଈଶ୍ୱରଙ୍କ ପ୍ରେମକୁ ଆହୁରି ଗଭୀର ଭାବରେ ଅନୁଭବ କରିପାରିଛନ୍ତି। ସେ କେବଳ ପ୍ରେମର ଆଲୋକ ପାର୍ଶ୍ୱ ଦେଖାଇ ନାହାନ୍ତି, ମାତ୍ର ସେ ଈଶ୍ୱରଙ୍କ ପ୍ରେମର ଅନ୍ଧାର ପାର୍ଶ୍ୱ ଦେଖିବାକୁ ପାରିଛନ୍ତି। ମନୁଷ୍ୟ ଜୀବନରେ କଷ୍ଟ ସମସ୍ୟା ଆସିଥାଏ, ସେହିପରି ଇସ୍ରାଏଲ ଲୋକମାନଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଛି, ତଥାପି ସେମାନଙ୍କର ଏପରି ଦୁର୍ଗତି ସମୟରେ ଈଶ୍ୱରଙ୍କ ପ୍ରେମ ପ୍ରଚ୍ଛନ୍ନ ଭାବରେ ରହିଛି। ଏହା କେବେ ଅସ୍ୱୀକାର କରାଯାଇପାରିବ ନାହିଁ। ଯେପରି ଜଣେ ଡାକ୍ତର ଛୁରୀ ସାହାଯ୍ୟରେ ଅସ୍ତ୍ରୋପଚାର କରେ, ରୋଗୀ ପ୍ରତି ତା'ର ମନୋଭାବ ଭିନ୍ନ। ତାହାକୁ ସାହାଯ୍ୟ କରିବା ନିମନ୍ତେ, ଅନ୍ୟ ଅର୍ଥରେ ତା'ର ସୁସ୍ଥତା ନିମନ୍ତେ ସେପରି କଷ୍ଟ ଦେଇଥାଏ। କିନ୍ତୁ ଡାକ୍ତରଙ୍କର ରୋଗୀକୁ ଦେଇଥିବା କଷ୍ଟ କେବଳ ସାମୟିକ। ରୋଗୀ ବର୍ତ୍ତମାନ ପାଇଁ ସାମାନ୍ୟ ଯନ୍ତ୍ରଣା ପାଉ, କିନ୍ତୁ ପରବର୍ତ୍ତୀ ଦୀର୍ଘ ସମୟ ପାଇଁ ଉପଶମ ଲାଭ କରୁ, ଏହା ହିଁ ଡାକ୍ତରଙ୍କର ଇଚ୍ଛା। ଏହା ହିଁ ରୋଗୀ ପ୍ରତି ଡାକ୍ତରଙ୍କର ପ୍ରେମ। ବର୍ତ୍ତମାନ ଆପଣଙ୍କର ସହିତ ମୁଁ ଅଧ୍ୟାୟଗୁଡ଼ିକୁ ଆଲୋଚନା କରିବି। ସିଫନୀୟ ପୁସ୍ତକରେ ତିନୋଟି ଅଧ୍ୟାୟ ରହିଛି ବା ତିନୋଟି ପର୍ବ ରହିଛି। ପ୍ରଥମ ଅଧ୍ୟାୟରେ ଜେରୁସାଲମ ଓ ଜିହୁଦାର ଦଣ୍ଡାଦେଶ, ଦ୍ୱିତୀୟ ଅଧ୍ୟାୟର ପ୍ରଥମ ପଦଠାରୁ ତୃତୀୟ ଅଧ୍ୟାୟର ଆଠ ପଦ ପର୍ଯ୍ୟନ୍ତ ପୃଥିବୀ ଏବଂ ସମସ୍ତ ଜାତିର ବିଚାର, ପୁଣି ତୃତୀୟ ଅଧ୍ୟାୟର ନଅ ପଦଠାରୁ ଶେଷ ପଦ ପର୍ଯ୍ୟନ୍ତ ଈଶ୍ୱରଙ୍କର ସମସ୍ତ ବିଚାର ଉଠାଇ ନିଆଯିବା ସଙ୍ଗେ ସଙ୍ଗେ ରାଜ୍ୟ ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା କରାଯାଇଛି। ତେବେ ସିଫନୀୟ ପ୍ରଥମ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅମନଙ୍କ ପୁତ୍ର ଜିହୁଦାର ରାଜା ଯୋଶିଅର ଅଧିକାର ସମୟରେ ହିଜକିୟଙ୍କ ବୃଦ୍ଧ ପ୍ରପୌତ୍ର, ଅମରିୟଙ୍କ ପ୍ରପୌତ୍ର, ଗଦଲିୟଙ୍କ ପୌତ୍ର, କୁସିଙ୍କ ପୁତ୍ର ସିଫନୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ଏହି ପଦରୁ ସ୍ପଷ୍ଟ ସୂଚନା ମିଳେ ଯେ ସିଫନୀୟ ମାଓବାଦୀ ଯୋଶିଅଙ୍କର ରାଜତ୍ୱ ସମୟରେ ନିଜ କାର୍ଯ୍ୟ କରୁଥିଲେ। ସେ କୁସିଙ୍କର ପୁତ୍ର ଥିଲେ। ଏହା ସହିତ ଜିହୁଦାର କେତେକ ରାଜାମାନଙ୍କର ନାମ ମଧ୍ୟ ଉଲ୍ଲେଖ କରାଯାଇଅଛି। ଏଣୁ ଆମେ ଏକ ସିଦ୍ଧାନ୍ତରେ ପହଞ୍ଚିଛୁ ଯେ ଈଶ୍ୱର ରାଜପରିବାରରୁ ସିଫନୀୟଙ୍କୁ ଆହ୍ୱାନ କରି ଭବିଷ୍ୟବାଣୀ ପ୍ରଚାର କରିବା ନିମନ୍ତେ ବ୍ୟବହାର କରିଥିଲେ। ଏହି ରାଜାମାନଙ୍କର ରାଜତ୍ୱ ସମୟ ସ୍ଥିର ଥିବାରୁ ସିଫନୀୟ ପୁସ୍ତକର ଲିଖନ କାଳ ମଧ୍ୟ ନିର୍ଦ୍ଧାରିତ। ଯୋଶିଅଙ୍କର ରାଜତ୍ୱ ସମୟରେ ସିଫନୀୟ କାର୍ଯ୍ୟ କରୁଥିଲେ। ଏହି ସମୟ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ, କାରଣ ଜିହୁଦା ବା ଦକ୍ଷିଣ ରାଜ୍ୟ ମଧ୍ୟରେ ଠିକ୍ ଏହି ସମୟରେ ଏକ ଆଧ୍ୟାତ୍ମିକ ଚେତନାର ଜାଗରଣ ଘଟିଥିଲା। ଯଦିଚ ଏହି ଜାଗରଣ ଦୀର୍ଘଦିନ ଚାଲିନଥିଲା, ତଥାପି ଇସ୍ରାଏଲର ଜନଜୀବନରେ ଏକ ପ୍ରଭାବ ପକାଇଥିଲା। ସେହି ସମୟର ଏହା ଥିଲା ଶେଷ ଆତ୍ମିକ ଜାଗରଣ। ଯୋଶିଅଙ୍କ ରାଜତ୍ୱର ପୂର୍ବ ଘଟଣାଗୁଡ଼ିକ ସହ ସେ ସୁପରିଚିତ ଥିଲେ। ରାଜା ମନସି ଓ ଅମନଙ୍କର ଦୁଃଖପୂର୍ଣ୍ଣ ଶାସନ ବିଷୟରେ ମାଓବାଦୀ ସିଫନୀୟ ବେଶ୍ ଅବଗତ ଥିଲେ। ଏହି ଦୁଇ ରାଜା ଅତ୍ୟନ୍ତ ଖଳ ସ୍ୱଭାବର ଥିଲେ, ତେଣୁ ଈଶ୍ୱର ଇସ୍ରାଏଲ ଜାତି ଉପରେ ନିଶ୍ଚୟ ବିଚାରାଦେଶ ଆଣିବେ, ପୁଣି ଏହା ଅତ୍ୟନ୍ତ କଠୋର ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସିଫନୀୟ ଏକ ପର୍ବର ଦୁଇ ପଦରେ ଲେଖା ଅଛି, ସଦାପ୍ରଭୁ କହନ୍ତି, ଆମ୍ଭେ ଭୂମିରୁ ସମଗ୍ର ବସ୍ତୁ ନିଶେଷ ରୂପେ ସଂହାର କରିବା। ଏହି ପଦର ଭାଷାଗୁଡ଼ିକ ଅତ୍ୟନ୍ତ କଠୋରତାର ପରିଚୟ ଦିଏ। ଈଶ୍ୱର ଯେତେବେଳେ ଇସ୍ରାଏଲର ବିଚାର କରିବେ, ଅତି ନିଷ୍ଠୁରତା ସହ ବିଚାର କରିବେ, ଭୂମିରୁ ସମସ୍ତ ବସ୍ତୁ ନିଶେଷ ରୂପେ ସଂହାର କରିବେ। ଆମେ ଯେତେବେଳେ ଆମର ଘର ଅଗଣା ଖଡ଼ିକା ପହଁରାରେ ଓଳାଉ, ସେତେବେଳେ ଅଗଣାରୁ ସମସ୍ତ ଅପରିଷ୍କାର ବସ୍ତୁ ଓ ଆବର୍ଜନା ପୂରାପୂରି ସଫା କରିଥାଉ, ଏପରିକି ସାମାନ୍ୟତମ ବସ୍ତୁ ମଧ୍ୟ ଛାଡ଼ି ନଥାଉ। ପ୍ରିୟ ବନ୍ଧୁ, ଆମେ ଯେତେବେଳେ ଧୀରେ ଧୀରେ ଏହି ପୁସ୍ତକର ଅନ୍ୟ ଅଂଶଗୁଡ଼ିକୁ ଅଧ୍ୟୟନ କରିବାକୁ ଯିବା, ସେତେବେଳେ ଈଶ୍ୱରଙ୍କ ବିଚାର ଯେ ବହୁମୁଖୀ ତାହା ଦେଖିବାକୁ ପାରିବା। କାରଣ ଈଶ୍ୱରଙ୍କ ବିଚାର କେବଳ ଭୂମି ଉପରେ ସୀମାବଦ୍ଧ ନ ରହି ଅନ୍ୟ ଦିଗକୁ ମଧ୍ୟ ପ୍ରଭାବ ପକାଇଛି। ସିଫନୀୟଙ୍କ ଭାବବାଣୀ ଅନୁସାରେ ଏହା ଇସ୍ରାଏଲ ମଧ୍ୟରେ ସୀମିତ ନ ରହି ସାରା ପୃଥିବୀକୁ ସଂକ୍ରମିତ ହୋଇଯାଇଛି। ଏହିପରି ଯନ୍ତ୍ରଣାପୂର୍ଣ୍ଣ ସମୟ ସମ୍ବନ୍ଧରେ ବାଇବଲର ଶେଷ ପୁସ୍ତକ ପ୍ରକାଶିତ ବାକ୍ୟ ପୁସ୍ତକରେ ଲିପିବଦ୍ଧ ହୋଇଛି। ଈଶ୍ୱରଙ୍କର ଏପରି ବିଚାରରେ ସାରା ପୃଥିବୀର ଉପରିଭାଗ ନିଶେଷ ହେବ। ଅତେବ ଈଶ୍ୱରଙ୍କର ବିଚାର ବାସ୍ତବରେ ଖୁବ୍ ନିର୍ଦ୍ଦୟପୂର୍ଣ୍ଣ। ସିଫନୀ ଏକ ପର୍ବର ତିନି ପଦରେ ଲେଖା ଅଛି, ଆମ୍ଭେ ମନୁଷ୍ୟ ପଶୁଗଣକୁ ସଂହାର କରିବା, ଆମ୍ଭେ ଆକାଶର ପକ୍ଷୀଗଣକୁ, ସମୁଦ୍ରର ମତ୍ସ୍ୟଗଣକୁ ଓ ଦୁଷ୍ଟଗଣ ସହିତ ବିଘ୍ନ ସକଳ ସଂହାର କରିବା, ଆଉ ଆମ୍ଭେ ଭୂମିରୁ ମନୁଷ୍ୟକୁ ଉଚ୍ଛିନ୍ନ କରିବା, ଏହା ସଦାପ୍ରଭୁ କହନ୍ତି। ଈଶ୍ୱରଙ୍କର ବିଚାର ଏକ ଭୟଙ୍କର ଦୃଶ୍ୟ ଏହି ପଦ ମଧ୍ୟରେ ଦେଖିବାକୁ ମିଳେ। ପୂର୍ବ ପଦ ଅନୁସାରେ ଈଶ୍ୱରଙ୍କର ସଂହାରରେ ପୃଥିବୀର ସକଳ ବସ୍ତୁ ଜଡ଼ିତ, ଆଲୋଚିତ ପଦରେ ସମଗ୍ର ପରିବେଶ ପ୍ରଭାବିତ, ମନୁଷ୍ୟ ପଶୁଗଣ ଆକାଶର ପକ୍ଷୀଗଣ ଓ ସମୁଦ୍ରର ମତ୍ସ୍ୟଗଣ ମଧ୍ୟ ସଂହାରର ଅନ୍ତର୍ଭୁକ୍ତ। ଈଶ୍ୱର ଯେତେବେଳେ ମନୁଷ୍ୟର ଅପରାଧ ବିଚାର କରନ୍ତି, ସେ କେବଳ ମନୁଷ୍ୟର ବିଚାର କରନ୍ତି ତାହା ନୁହେଁ, ମାତ୍ର ସମଗ୍ର ଜୀବଜଗତର ମଧ୍ୟ ବିଚାର କରନ୍ତି। ମନୁଷ୍ୟ ଯେତେବେଳେ ନିଜର ରାସ୍ତା ହଜାଏ, ସେତେବେଳେ ସେ ନିଜର ବିନାଶ ଘଟାଇଥାଏ। ତାର ସ୍ୱାର୍ଥପରତାର ଚିନ୍ତା ମନୁଷ୍ୟକୁ ବିନାଶ ଆଡ଼କୁ ନେଇଯାଇଥାଏ, ପୁଣି ସମଗ୍ର ସୃଷ୍ଟିର ବିନାଶ ନିମନ୍ତେ ମଧ୍ୟ ଦାୟୀ ରହେ। ତେଣୁ ବାସ୍ତବରେ ମନୁଷ୍ୟର ଈଶ୍ୱର ବିରୋଧୀ କାର୍ଯ୍ୟ ନିଜର ପୁଣି ପାରିପାର୍ଶ୍ୱିକ ଅବସ୍ଥାର ବିନାଶ ମଧ୍ୟ ଘଟାଇଥାଏ। ତେଣୁ ଈଶ୍ୱର କହନ୍ତି ଯେ ଠିକ୍ ଏହା ହିଁ ଘଟିବାକୁ ଯାଉଛି। ସେ ସାରା ପୃଥିବୀର ବିଚାର କରିବେ, ପୁଣି ପ୍ରାଣୀ ଜଗତରୁ ଅନେକ ଜୀବ ମଧ୍ୟ ଧ୍ୱଂସ ପାଇବେ। ଫଳତଃ ଏହି ବିଚାର ଆଦେଶ ଅତ୍ୟନ୍ତ ଆବେଗପୂର୍ଣ୍ଣ ହେବ। ସିଫନୀୟ ଏକ ପର୍ବର ଚାରିପଦରେ ଲେଖା ଅଛି, ପୁଣି ଆମ୍ଭେ ଜିହୁଦାର ବିରୁଦ୍ଧରେ ଓ ଜେରୁସାଲାମର ନିବାସୀ ସକଳର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆମ୍ଭେ ଏହି ସ୍ଥାନରୁ ବାଲର ଅବଶିଷ୍ଟାଂଶକୁ ଓ ଯାଜକଗଣ ସହିତ ପୁରୋହିତମାନଙ୍କର ନାମ, ଈଶ୍ୱର ଯେଉଁମାନଙ୍କର ବିଚାର କରିବାକୁ ଯାଉଅଛନ୍ତି ସେମାନଙ୍କର ବିଷୟରେ ଏହି ପଦ ପ୍ରକାଶ କରେ। ପରବର୍ତ୍ତୀ ପଦଗୁଡ଼ିକ ଆହୁରି ପ୍ରାଞ୍ଜଳ ଭାବରେ ସେହି ଈଶ୍ୱର ବିରୋଧୀ ଚରିତ୍ରଗୁଡ଼ିକୁ ପ୍ରକାଶ କରେ। ଈଶ୍ୱର କହନ୍ତି, ପୁଣି ଆମ୍ଭେ ଜିହୁଦାର ବିରୁଦ୍ଧରେ ଓ ଜେରୁସାଲାମର ନିବାସୀ ସକଳର ବିରୁଦ୍ଧରେ ଆପଣ ହସ୍ତ ବିସ୍ତାର କରିବା। ଏଥିରୁ ସ୍ପଷ୍ଟ ସୂଚନା ମିଳେ ଯେ ଈଶ୍ୱର ଜିହୁଦା ଓ ଇସ୍ରାଏଲର ବିଚାର କରିବେ। ପୁଣି ଏହି ପଦର ଦ୍ୱିତୀୟ ଅଂଶ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ। ଈଶ୍ୱର ଦେଶ ପ୍ରତି ଯେଉଁ ବିଚାର ଆଣିବେ ତାହା ପୂରାପୂରି ପରିଷ୍କାର, ସେମାନଙ୍କର ଅପରାଧ ମଧ୍ୟ ନିର୍ଦ୍ଦିଷ୍ଟ। ଏହା ଅନ୍ୟ କିଛି ନୁହେଁ, ମାତ୍ର ପିତୁଳା ପୂଜା। ଅବଶ୍ୟ ହବକୁକଙ୍କର ଭାବବାଣୀ ଅନୁସାରେ ଈଶ୍ୱର ପାଞ୍ଚଟି କାରଣ ଦର୍ଶାନ୍ତି ଯାହାକି ସେମାନଙ୍କର ଅପରାଧ। ଇସ୍ରାଏଲ ଲୋକମାନେ ସେମାନଙ୍କର ପାପ ଯୋଗୁଁ ଦଣ୍ଡ ପାଇବାର ଯୋଗ୍ୟ, କିନ୍ତୁ ପିତୁଳା ପୂଜା ସେମାନଙ୍କର ଶେଷ ଅପରାଧ ବା ପାପପୂର୍ଣ୍ଣ କାର୍ଯ୍ୟ ବୋଲି ଦର୍ଶାଯାଏ। ବରଂ ଏଠାରେ ସିଫନୀୟ ଇସ୍ରାଏଲ ଲୋକମାନଙ୍କର ଦେବପୂଜାକୁ ଅନ୍ୟ ଏକ ପ୍ରକାରେ ଦର୍ଶାଇଅଛନ୍ତି। ଏହାକୁ ସେ ମିଥ୍ୟା ଆଧ୍ୟାତ୍ମିକତା ବା ମିଥ୍ୟା ଧର୍ମ ବୋଲି କହିଅଛନ୍ତି। ପୃଥିବୀର ଇତିହାସ ମଧ୍ୟ ମିଥ୍ୟା ଧର୍ମର ଫଳାଫଳର ଉଦାହରଣମାନ ଦେଇଛି, ଏହାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। ଯେତେବେଳେ କୌଣସି ଜାତିର ଆଧ୍ୟାତ୍ମିକ ଭାବନା ବା ତା'ର ଧର୍ମ ଜୀବନରେ ଅବକ୍ଷୟ ଦେଖାଯାଏ, ତାହା ସ୍ୱତଃପ୍ରବୃତ୍ତ ସତ୍ୟ ଈଶ୍ୱରଙ୍କଠାରୁ ଦୂରେଇ ନେଇଯାଏ। ପରବର୍ତ୍ତୀ ପାହାଚରେ ଏହି ଅବସ୍ଥା ସେହି ଜାତିକୁ ଅନୈତିକତାର ମଧ୍ୟକୁ ଟାଣି ଆଣେ। ଲୋକମାନଙ୍କର ଅନୈତିକତାର ଭାବ ସେମାନଙ୍କୁ ଅନ୍ଧ କରି ପକାଏ। ଉଚିତ କ'ଣ ଓ ଅନୁଚିତ କ'ଣ ତାହା ବାଛିବାରେ ସେମାନେ ବିବେକଶୂନ୍ୟ ହୋଇପଡ଼ନ୍ତି। ଫଳତଃ ପଶୁପରି ସେମାନେ ଆଚରଣ କରନ୍ତି ଓ ପରବର୍ତ୍ତୀ ସମୟରେ ଦେଶର ଆଇନ ଶୃଙ୍ଖଳା ମଧ୍ୟ ଭୁଶୁଡ଼ି ପଡ଼େ। ଏହା ହିଁ ଦେଶର ରାଜନୈତିକ ବିପର୍ଯ୍ୟୟର ପରିଚୟ ଦିଏ। ଦେଶ ଭ୍ରଷ୍ଟାଚାରରେ ପୁରି ଉଠେ ଓ ଜନସାଧାରଣ ଅନ୍ୟାୟ ଅତ୍ୟାଚାର ମଧ୍ୟରେ ପେଶି ହୋଇଯାଆନ୍ତି। ଅନେକ ଚେତନାଶୀଳ ରାଷ୍ଟ୍ର ନେତାମାନେ ଭାବିଥାନ୍ତି ଯେ ଯଦି ଲୋକମାନଙ୍କର ନୈତିକତାର ମାନଦଣ୍ଡ ସୁଦୃଢ଼ ହେବ ତେବେ ସବୁ ସମସ୍ୟାର ସମାଧାନ ହୋଇଯିବ, କିନ୍ତୁ ତାହା ଠିକ୍ ନୁହେଁ। ବରଂ ଧର୍ମର ଅବକ୍ଷୟକୁ ରୋକିବାକୁ ହେବ। ଗିବନ ନାମକ ଜଣେ ଶ୍ରେଷ୍ଠ ଐତିହାସିକ ରୋମ୍ର ପତନର ପାଞ୍ଚଟି କାରଣ ଦର୍ଶାଇଥିଲେ। ସେ ଜଣେ ଅଣଖ୍ରୀଷ୍ଟ ବିଶ୍ୱାସୀ ଥିଲେ। ରୋମ୍ର ପତନର କାରଣଗୁଡ଼ିକ ନୈତିକତା, ଅର୍ଥନୀତି, ଅଧିକ କ୍ରୁରଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଧାରିତ ଥିଲେ ସୁଦ୍ଧା ଶେଷ କାରଣ ଥିଲା ଧର୍ମର ଅବକ୍ଷୟ, ଯାହା ଧୀରେ ଧୀରେ ଏକ ନାମମାତ୍ର ଢାଞ୍ଚା ହୋଇ ରହିଲା। ଫଳତଃ ଏହା ଲୋକମାନଙ୍କର ଜୀବନକୁ ଛୁଇଁବାକୁ ଅକ୍ଷମ ହେଲା। ଅନ୍ୟ ଅର୍ଥରେ ଏହା ଆଉ ମନୁଷ୍ୟର ବ୍ୟବହାରିକ ଜୀବନ ସହିତ ଯୋଡ଼ି ହୋଇ ରହିପାରିଲା ନାହିଁ। ପରିଶେଷରେ ଜନସାଧାରଣଙ୍କୁ ଠିକ୍ ମାର୍ଗରେ ପରିଚାଳନା ଦେବା ନିମନ୍ତେ ଆବଶ୍ୟକୀୟ କ୍ଷମତା ହରାଇଲା। ତେଣୁ ପ୍ରିୟ ବନ୍ଧୁ, ଧର୍ମ ଆମର ଏକ ଅଲୋଡ଼ା ବିଷୟ ନୁହେଁ, ବରଂ ଏହା ମନୁଷ୍ୟର ସବୁ ଜୀବନ ସହିତ ସମ୍ପର୍କ ରକ୍ଷା କରେ। ଅନେକ ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଧର୍ମକୁ ଜୀବନର ଏକ ମୁଖ୍ୟ ଅଂଶ ଭାବରେ ସ୍ୱୀକାର କରିବାକୁ କୁଣ୍ଠାବୋଧ କରନ୍ତି। ସମସ୍ତେ ଆଜି ଯେଉଁ ରାସ୍ତାରେ ଦୌଡ଼ୁଛନ୍ତି ସେମାନଙ୍କ ସଙ୍ଗେ ଆପଣ କ'ଣ ସାମିଲ ହେବାକୁ ଚାହାନ୍ତି? ସିଫନୀୟ ପ୍ରଥମ ପର୍ବର ପାଞ୍ଚ ପଦରେ ଲେଖା ଅଛି, ଆଉ ଯେଉଁମାନେ ଛାତ ଉପରେ ଆକାଶର ବାହିନୀକୁ ପ୍ରଣାମ କରନ୍ତି ଓ ଯେଉଁମାନେ ସଦାପ୍ରଭୁଙ୍କ ନିକଟରେ ଶପଥ କରନ୍ତି ଓ ମାଲକମ୍ ନାମରେ ଶପଥ କରି ପ୍ରଣାମ କରନ୍ତି, ଏହି ପଦର ପୂର୍ବପଦ ସହିତ ସମ୍ପର୍କ ରହିଛି। ପୂର୍ବପଦ ଅର୍ଥାତ୍ ବାଲ୍ ପୂଜକମାନଙ୍କର ଅବଶିଷ୍ଟାଂଶ ପୁରୋହିତ ଏବଂ ଯାଜକମାନଙ୍କ ବିରୁଦ୍ଧରେ ସଦାପ୍ରଭୁ ହସ୍ତ ବିସ୍ତାର କରିବେ ଏବଂ ସେମାନଙ୍କର ବିଚାର କରିବେ। ଏହି ପଦ ପାଠ କଲା ପରେ ଏହା ଅନୁଭବ କରାଯାଏ ଯେ ସିଫୋନିୟ ବର୍ତ୍ତମାନ ଦ୍ୱିତୀୟ ପ୍ରକାରର ପିତୁଳା ପୂଜା ବିଷୟରେ ଦର୍ଶାନ୍ତି, ଯାହା ତତ୍କାଳୀନ ଇସ୍ରାଏଲ ମଧ୍ୟରେ ଅତ୍ୟନ୍ତ ଜନପ୍ରିୟ ଥିଲା। ଅନ୍ୟପକ୍ଷରେ କହିବାକୁ ଗଲେ ବାସ୍ତବରେ ବଡ଼ ଭୟଙ୍କର ମଧ୍ୟ ଥିଲା। ଇସ୍ରାଏଲର ପାରମ୍ପରିକ ଘରଗୁଡ଼ିକର ଛାତ ସମତଳ ଥିଲା। ଆଜି ମଧ୍ୟ ଏପରି ଘରଗୁଡ଼ିକ ଇସ୍ରାଏଲରେ ଦେଖିବାକୁ ମିଳେ। ଈଶ୍ୱର ସେମାନଙ୍କ ବ୍ୟବସ୍ଥାରେ ଏହା ଦର୍ଶାଇଥିଲେ ଯେ ଏପରି ଛାତର ଚାରିପାଖ ଆବଦ୍ଧ ରହିବ, ଫଳତଃ କୌଣସି ବ୍ୟକ୍ତି ଛାତରୁ ତଳେ ପଡ଼ି ମରିବାର ସମ୍ଭାବନା କମ୍ ରହିବ। ଇସ୍ରାଏଲର ସଂସ୍କୃତି ମଧ୍ୟରେ ଘରଗୁଡ଼ିକର ଛାତ ସାମାଜିକ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପରିବାରର ଅନେକ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକ ଏଠାରେ ହିଁ ଘଟିଥାଏ, କିନ୍ତୁ ସିଫୋନିୟ ଯାହା ଅନୁଭବ କରନ୍ତି, ଘରର ଛାତଗୁଡ଼ିକରେ ଈଶ୍ୱର ବିରୋଧୀ କାର୍ଯ୍ୟଗୁଡ଼ିକ ଘଟୁଛି, ସେଠାରେ ପିତୁଳା ପୂଜା ସ୍ଥାନ ପାଉଛି। ଅନ୍ୟ ଅର୍ଥରେ ଏହା କୁହାଯାଇପାରେ ଯେ ପିତୁଳା ପୂଜା କେବଳ ମନ୍ଦିର ମଧ୍ୟରେ ସୀମିତ ନ ରହି ଇସ୍ରାଏଲର ପ୍ରତ୍ୟେକ ପରିବାର ପିତୁଳା ପୂଜାର କେନ୍ଦ୍ର ହୋଇପଡ଼ିଛି। ଆକାଶ ବାହିନୀକୁ ପ୍ରଣାମ କରନ୍ତି, ଅର୍ଥାତ୍ ସେମାନେ ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗୁଡ଼ିକର ଉପାସନା ଆରମ୍ଭ କଲେ। ଯେଉଁ ଈଶ୍ୱର ଆପଣା ଆଜ୍ଞା ମାତ୍ରକେ ସମଗ୍ର ବିଶ୍ୱକୁ ସୃଷ୍ଟି କଲେ, ସେହି ଈଶ୍ୱରଙ୍କୁ ଇସ୍ରାଏଲମାନେ ଜାଣିସୁଦ୍ଧା ନ ଜାଣିବା ପରି ହେଲେ। ସୃଷ୍ଟିକର୍ତ୍ତାଙ୍କର ଉପାସନା ନ କରି ସୃଷ୍ଟ ବସ୍ତୁର ଉପାସନା କଲେ। ଏହା ଦ୍ୱିତୀୟ ପ୍ରକାରର ମୂର୍ତ୍ତି ପୂଜା, ଯାହା ଇସ୍ରାଏଲମାନେ ଗ୍ରହଣ କରିଥିଲେ। ଏହାପରେ ଇସ୍ରାଏଲ ଲୋକମାନେ ଆହୁରି ତଳକୁ ଖସିଗଲେ, ଯାହାକି ଏଠାରେ ଦର୍ଶାଯାଏ। ଯେଉଁମାନେ ସଦାପ୍ରଭୁଙ୍କ ନିକଟରେ ଶପଥ କରନ୍ତି ଓ ମାଲକମ୍ ନାମରେ ଶପଥ କରି ପ୍ରଣାମ କରନ୍ତି, ଏଥିରୁ ଯାହା ଅନୁମାନ କରାଯାଏ, ଇସ୍ରାଏଲମାନଙ୍କ ପକ୍ଷେ ଏହି ପ୍ରକାର ଆଚରଣ ଖୁବ୍ ଦୁଃଖର ବିଷୟ। ଗୋଟିଏ ପାଖରେ ସେମାନେ ମାଲକମ୍ର ଉପାସନା କରନ୍ତି, ମାଲକମ୍ ବା ମୋଲେକ୍ ଇମୋରିୟମାନଙ୍କର ଈଶ୍ୱର। ଏହି ଉପାସନାରେ ଇମୋରିୟମାନେ ଆପଣା ସନ୍ତାନମାନଙ୍କୁ ବଳିଦାନ କରିଥାନ୍ତି। ପୁଣି ଅନ୍ୟ ପାଖରେ ସେହି ଇସ୍ରାଏଲ ଲୋକମାନେ ସତ୍ୟ ଏବଂ ଜୀବନ୍ତ ଈଶ୍ୱରଙ୍କ ନାମରେ ମଧ୍ୟ ଶପଥ କରୁଥିଲେ। ଗୋଟିଏ ପାଖ ପିତୁଳା ପୂଜା ଓ ଅନ୍ୟ ପାଖ ଜୀବନ୍ତ ଓ ସତ୍ୟ ଈଶ୍ୱରଙ୍କର ଶପଥ, ଅର୍ଥାତ୍ ସେମାନେ ଦୁଇ ନାବରେ ଗୋଡ଼ ଦେବା ପରି ଥିଲେ। ଯେଉଁ ଇସ୍ରାଏଲ୍ମାନେ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କୁ ଜାଣିଛନ୍ତି, ଜୀବନ ମଧ୍ୟରେ ଅନୁଭବ କରିଛନ୍ତି, ତଥାପି ଆଜି ସେମାନେ ପଥଭ୍ରଷ୍ଟ। ଆମର ସମାଜ ମଧ୍ୟରେ ଏପରି ଧାର୍ମିକ ଲୋକ ଅଛନ୍ତି ଯେଉଁମାନେ ଆବଶ୍ୟକ ସ୍ଥଳେ ଦୁଇ ପାଖର ବ୍ୟକ୍ତି ହୋଇଥାନ୍ତି। ଏହା କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ଦେଖାଦେଇଥାଏ ତାହା ନୁହେଁ, ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରେ ମଧ୍ୟ ଦେଖାଯାଇଥାଏ। ଏହି ପ୍ରକାର ଦ୍ୱିମାନ ବ୍ୟକ୍ତିମାନଙ୍କର ପରିଣତି ଅତି ଭୟଙ୍କର ହୋଇଥାଏ। ଇସ୍ରାଏଲ୍ମାନେ ଯେପରି ବିଚାରିତ ହୋଇଥିଲେ ଓ ଦଣ୍ଡାଜ୍ଞା ପାଇଥିଲେ, ଆମ ସମୟର ଲୋକମାନଙ୍କର ଅବସ୍ଥା ମଧ୍ୟ ସେପରି ହୋଇଥାଏ। ପୁଣି ହୋଇଥିବାର ମଧ୍ୟ ଆପଣଙ୍କର ଅଭିଜ୍ଞତା ଥିବ, ସେପରି ବ୍ୟକ୍ତିମାନଙ୍କର ଚରିତ୍ର ଅତ୍ୟନ୍ତ ଭୟଙ୍କର। ଦୁଇ ପାଖର ବ୍ୟକ୍ତି ହୋଇ ଦୁଇ ଜଣକୁ ସନ୍ତୁଷ୍ଟ କରିବାର କେବଳ ଛଳନା କରିଥାନ୍ତି। ସିଫନୀୟ ପ୍ରଥମ ପର୍ବର 6 ପଦରେ ଲେଖା ଅଛି, ଆଉ ଯେଉଁମାନେ ସଦାପ୍ରଭୁଙ୍କ ପଶ୍ଚାତ୍ ଗମନରୁ ବିମୁଖ ହୋଇଅଛନ୍ତି, ପୁଣି ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରିନାହାନ୍ତି କିମ୍ବା ତାହାଙ୍କର ଅନୁସନ୍ଧାନ କରିନାହାନ୍ତି, ସେ ସମସ୍ତଙ୍କୁ ଆମ୍ଭେ ଉଚ୍ଛିନ୍ନ କରିବା। ଏହି ଅଂଶ ଯିହୁଦାର ଆଧ୍ୟାତ୍ମିକ ସ୍ଖଳନର ଏକ ପରିଷ୍କାର ଚିତ୍ର ପ୍ରଦାନ କରେ। ସଦାପ୍ରଭୁ ଇସ୍ରାଏଲ୍ ଲୋକମାନଙ୍କର ଈଶ୍ୱର। ଅବ୍ରାହମଙ୍କ ସମୟଠାରୁ ମିଶରରେ ଦାସତ୍ୱ ଅବସ୍ଥା ପର୍ଯ୍ୟନ୍ତ, ପୁଣି ଦାସତ୍ୱ ଅବସ୍ଥାରୁ ମୁକୁଳାଇ ପ୍ରତିଜ୍ଞାତ ଦେଶରେ ଅବସ୍ଥାପିତ ପର୍ଯ୍ୟନ୍ତ ସେମାନଙ୍କର ଅଗ୍ରଗାମୀ ପରମେଶ୍ୱର ହୋଇ ଆସିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଈଶ୍ୱରଙ୍କର ପଶ୍ଚାତ୍ ଗମନରୁ ବିମୁଖ ହୋଇଛନ୍ତି, ତାଙ୍କର ବ୍ୟବସ୍ଥାକୁ ଅବଜ୍ଞା କରିଛନ୍ତି। ଫଳତଃ ଈଶ୍ୱରଙ୍କଠାରୁ ସମ୍ପୂର୍ଣ୍ଣ ଭାବରେ ଆପଣା ହୃଦୟ ରୁଦ୍ଧ କରିଅଛନ୍ତି। ଲୋକମାନଙ୍କର ପଶ୍ଚାତ୍ ସ୍ଖଳନ ଘଟିଛି ଓ ସେମାନେ ଯେ ନିଶ୍ଚିତ ଭାବରେ ଈଶ୍ୱରଙ୍କ ଅନୁଗ୍ରହରୁ ବାଦ୍ ପଡ଼ିବେ, ଏଥିରେ ଆଦୌ ସନ୍ଦେହ ନାହିଁ। ଏହି ପୃଥିବୀରେ ଅନେକ ଲୋକ ପୃଥିବୀର ଧନ, ସମ୍ମାନ ଓ କ୍ଷମତାର ଅନ୍ୱେଷଣ କରିଥାନ୍ତି, କିନ୍ତୁ ଯେଉଁମାନେ ଈଶ୍ୱରଙ୍କର ଅନ୍ୱେଷଣ କରିଥାନ୍ତି ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କୁ ପାଇବା ସହ ଆବଶ୍ୟକୀୟ ବିଷୟଗୁଡ଼ିକ ପାଇଥାନ୍ତି। ସିଫନୀୟ ପ୍ରଥମ ପର୍ବର 7 ପଦରେ ଲେଖା ଅଛି, ତୁମ୍ଭେ ପ୍ରଭୁ ସଦାପ୍ରଭୁଙ୍କ ଛାମୁରେ ନିରବ ହୁଅ, କାରଣ ସଦାପ୍ରଭୁଙ୍କର ଦିନ ସନ୍ନିକଟ, କାରଣ ସଦାପ୍ରଭୁ ଏକ ଯଜ୍ଞର ଆୟୋଜନ କରିଅଛନ୍ତି, ସେ ଆପଣା ନିମନ୍ତ୍ରିତ ଗଣକୁ ପବିତ୍ର କରିଅଛନ୍ତି। ଏହି ଅଂଶରୁ ଖୁବ୍ ଉତ୍ସାହର ବିଷୟ ଦେଖିବାକୁ ମିଳେ। ଏଥିରେ ଈଶ୍ୱରଙ୍କର ସୁରକ୍ଷାର ଯୋଜନା ମଧ୍ୟ ଅନୁଭବ କରିହୁଏ। ନିରବ ରୁହ, ପ୍ରତିରୋଧ କର ନାହିଁ, କାରଣ ତୁମ୍ଭେମାନେ ଜୀବନ୍ତ ଈଶ୍ୱରଙ୍କ ଛାମୁରେ। ଆଜିକାଲି ଈଶ୍ୱରଙ୍କୁ ସମ୍ମାନ ଦେବାରେ ଲୋକମାନଙ୍କ ମଧ୍ୟରେ କମ୍ ଦେଖାଯାଏ। ସେମାନେ ଜାଣନ୍ତି ନାହିଁ ଯେ ଆମେ ଯେତେ ଉପରକୁ ଗଲେ ମଧ୍ୟ ଆମେ କେବଳ ସୃଷ୍ଟ ପ୍ରାଣୀ ଓ ଜୀବନ୍ତ ଈଶ୍ୱର ଆମର ସୃଷ୍ଟିକର୍ତ୍ତା। ଲେଖା ଅଛି, ପ୍ରଭୁଙ୍କର ଦିନ ସନ୍ନିକଟ। ଏପରି ଉକ୍ତି ପ୍ରଥମ ଥର ପାଇଁ ଏହି ପୁସ୍ତକରେ ଦେଖିବାକୁ ମିଳେ। ସଦାପ୍ରଭୁଙ୍କର ଦିନ ସାଧାରଣତଃ ଏହା ବିଚାରର ସମୟ ଭାବରେ ବୁଝାଯାଏ, ଏହା ସଙ୍କଟର ସମୟ। ଯଦିଚ ଆମେ ଅନୁଗ୍ରହ ଯୁଗ ମଧ୍ୟରେ ଗମନ କରୁଛୁ, ଯୀଶୁଙ୍କର କୃଶ ଉପରେ ପ୍ରକାଶିତ ହୋଇଥିବା ଅନୁଗ୍ରହର ପ୍ରଭାବ ଆମକୁ ବେଢ଼ି ରହିଛି, ତଥାପି ବିଚାରକୁ ଆମେ ଅସ୍ୱୀକାର କରିପାରିବା ନାହିଁ। ଈଶ୍ୱରଙ୍କର ଦିନ ସନ୍ନିକଟ। ଜୀବଦାର କ୍ଷେତ୍ରରେ ଏହି ସଦାପ୍ରଭୁଙ୍କର ଦିନ ସଫଳ ହେଲା, ଯେତେବେଳେ ନବୁଖଦ୍ନେଶ୍ୱର ଜେରୁସାଲମକୁ ସମ୍ପୂର୍ଣ୍ଣ ଅଗ୍ନିରେ ଧ୍ୱଂସ କଲେ ଓ ବାସ୍ତବରେ ଢିପିରେ ପରିଣତ କଲେ। ପରବର୍ତ୍ତୀ ସମୟରେ ଯଦିଚ ଇସ୍ରାଏଲ୍ ବହୁ ପରିମାଣରେ ନବନୀକରଣ କାର୍ଯ୍ୟକ୍ରମ ଗ୍ରହଣ କରିଛି, ତଥାପି ବାଇବଲରେ ବର୍ଣ୍ଣିତ ସେହି ସବୁ ପ୍ରତିଜ୍ଞାମାନ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ। ଜେରୁସାଲମର ପର୍ବତଗଣ ସବୁଜ ବୃକ୍ଷ ଓ ଦ୍ରାକ୍ଷା କ୍ଷେତ୍ରରେ ଆବୃତ ଥିଲା, ସେଥିପାଇଁ ଏହାକୁ ଦୁଗ୍ଧ ଓ ମଧୁ ପ୍ରବାହିତ ଦେଶ ବୋଲି କୁହାଯାଉଥିଲା। ଏହାର ରୁକ୍ଷତାର ଯଥେଷ୍ଟ ପ୍ରମାଣ ରହିଛି। ବାବିଲୋନୀୟମାନେ ନବୁଖଦ୍ନେଶ୍ୱରଙ୍କ ଅଧିନାୟକତ୍ୱରେ ଆସି ଜିହୁଦା ଆକ୍ରମଣ କଲେ। ପରେ ପାରସ୍ୟର ସୈନ୍ୟ ଗ୍ରୀକ୍ ବୀର ଆଲେକ୍ଜାଣ୍ଡର ଓ ଶେଷରେ ରୋମିଓମାନେ ଆକ୍ରମଣ କଲେ, ଫଳତଃ ଦେଶକୁ ଶ୍ରୀହୀନ କଲେ। ଈଶ୍ୱର ସେମାନଙ୍କର ବିଚାର କଲେ, ଦଣ୍ଡାଜ୍ଞା ମଧ୍ୟ ଦେଲେ। ଏହା ହିଁ ହେଲା ସଦାପ୍ରଭୁଙ୍କ ଦିନ। ତଥାପି ଏହି ଉକ୍ତି ମଧ୍ୟରେ ଆଶାର ଆଲୋକ ଦେଖାଯାଏ ଯେତେବେଳେ ଯୀଶୁ ପୁନର୍ବାର ଆସିବେ ଓ ଈଶ୍ୱରଙ୍କର ରାଜ୍ୟ ପ୍ରତିଷ୍ଠାର ପୂର୍ଣ୍ଣତା ପୃଥିବୀରେ ଆସିବ। ସଦାପ୍ରଭୁ ଯଜ୍ଞର ଆୟୋଜନ କରିଛନ୍ତି, ଏହା ସଦାପ୍ରଭୁଙ୍କର ବିଚାର ଛଡ଼ା ଅନ୍ୟ କିଛି ନୁହେଁ, ଯାହା ଇସ୍ରାଏଲ ଉପରକୁ ଖୁବ୍ ଶୀଘ୍ର ଆସୁଅଛି। ଆମେ ମଧ୍ୟ ଈଶ୍ୱରଙ୍କର ବିଚାରର ସମ୍ମୁଖୀନ ହେବା ପାଇଁ ଯାଉଅଛୁ, କିନ୍ତୁ ସେଥିନିମନ୍ତେ କ'ଣ ଆମେ ପ୍ରସ୍ତୁତ ଜୀବନଯାପନ କରିପାରୁଛୁ? ପ୍ରଭୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ।
শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জানিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু।
আপনি যদি আমঠারু বাইবল পাঠ্যক্রম পাইছন্তি এবং করিসারিছন্তি বা করিবাকু চাহান্তি, তাহলে তুরন্ত আমসহিত যোগাযোগ করন্তু।
আমার ঠিকানাটি হেলা পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। ঠিকানাটি আউথরে শুনন্তু, পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। আমার ইমেল আড্রেসটি লিখে রাখন্তু, odia.ttb@radio882.com। তবে আজি পাই বিদায় দিন্তু, নমস্কার।
Because